ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର. ଭାରତ ଓ ଜାମାଇକା ମଧ୍ୟରେ ନୂଆଦିଲ୍ଲୀଠାରେ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ. ଜାମ୍ମୁ କାଶ୍ମୀରରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଗ୍ରହଣ ଚାଲିଛି. ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ଚୀନ୍ ସହ ଏଲ୍ଏସି ନିକଟରେ ସ୍ଥିତି ସ୍ଥିର ଥିଲେ ମଧ୍ୟ ସ୍ୱାଭାବିକ ହୋଇନାହିଁ. ଦକ୍ଷିଣ ଲେବାନନରେ ଇସ୍ରାଏଲ୍ ସ୍ଥଳବାହିନୀ ଆକ୍ରମଣ କରିବା ଫଳରେ ଉତ୍ତେଜନା ବୃଦ୍ଧି ଏବଂ ପେରୁର ଲିମାଠାରେ ଚାଲିଥିବା କନିଷ୍ଠ ବିଶ୍ୱ ଚମ୍ପିୟନ୍ସିପ୍ରେ ଭାରତର ପାର୍ଥ ରାକେଶ ମାନେ 10 ମିଟର ରାଇଫଲ ବର୍ଗରେ ହାସଲ କରିଛନ୍ତି 2ଟି ସ୍ୱର୍ଣ୍ଣ ପଦକ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାମାଇକା ପ୍ରତିପକ୍ଷ ଡକ୍ଟର ଆଣ୍ଡ୍ରୁ ହୋଲନେସ୍ଙ୍କ ମଧ୍ୟରେ ନୂଆଦିଲ୍ଲୀଠାରେ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି. ଦୁଇ ଦେଶ ମଧ୍ୟରେ ଡିଜିଟାଲ୍ ଭିଭିଭୂମି, ସାଂସ୍କୃତିକ କ୍ଷେତ୍ର ଏବଂ କ୍ରୀଡ଼ା କ୍ଷେତ୍ରରେ ସହଭାଗିତା ନେଇ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ଆଲୋଚନା ପରେ ଉଭୟ ନେତା ମିଳିତ ଭାବେ ଗଣମାଧ୍ୟମକୁ ସମ୍ବୋଧନ କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଜାମାଇକା ପ୍ରଧାନମନ୍ତ୍ରୀଙ୍କର ଭାରତ ଗସ୍ତକୁ ସରକାରଙ୍କ ପକ୍ଷରୁ ଯଥେଷ୍ଟ ପ୍ରାଧାନ୍ୟ ଦିଆଯାଉଛି. ଡକ୍ଟର ହୋଲନେସ୍ ପ୍ରଥମ ଥର ପାଇଁ ଦ୍ୱିପାକ୍ଷିକ ଗସ୍ତରେ ଭାରତ ଆସିଛନ୍ତି. ଦୁଇ ଦେଶ ମଧ୍ୟରେ ଐତିହାସିକ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ନେଇ ସହଭାଗିତା ସୁଦୃଢ଼ ରହିଛି. ବିଭିନ୍ନ କ୍ଷେତ୍ରରେ ଭାରତ ତା'ର ଅଭିଜ୍ଞତାକୁ ଜାମାଇକା ସହ ବାଣ୍ଟିବା ପାଇଁ ପ୍ରସ୍ତୁତ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଜାମାଇକାରେ କ୍ଷୁଦ୍ରଶିଳ୍ପ, ବାୟୋଫୁଏଲ୍, ଉଦ୍ଭାବନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଭିଭିଭୂମି ଆଦି କ୍ଷେତ୍ରରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଭାରତ ପ୍ରସ୍ତୁତ ଅଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି. ଆତଙ୍କବାଦ ଏବଂ ନିଶାଦ୍ରବ୍ୟ କାରବାରକୁ ମୁକାବିଲା କରିବାରେ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ମୋଦି କହିଛନ୍ତି. ଜାମାଇକା ପ୍ରଧାନମନ୍ତ୍ରୀ ଭାରତର ସହଯୋଗକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛି ବୋଲି କହିଛନ୍ତି. ବିଭିନ୍ନ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ସହଭାଗିତା ପ୍ରଦାନ କରିଛି ବୋଲି ଡକ୍ଟର ହୋଲନେସ୍ ଏହି ଅବସରରେ କହିଛନ୍ତି. ହାଇଦ୍ରାବାଦ ହାଉସ୍ଠାରେ ପହଞ୍ଚବା ପରେ ଡକ୍ଟର ହୋଲନେସ୍ଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱାଗତ କରିଥିଲେ. ଏହି ଚାରିଦିନିଆ ଗସ୍ତ ଅବସରରେ ଜାମାଇକା ପ୍ରଧାନମନ୍ତ୍ରୀ ଡକ୍ଟର ହୋଲନେସ୍ ରାଷ୍ଟ୍ରପତି ଉପରାଷ୍ଟ୍ରପତିଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଭେଟିବାର କାର୍ଯ୍ୟସୂଚୀ ରହିଛି. ଡକ୍ଟର ହୋଲନେସ୍ ଆସନ୍ତାକାଲି ବାରାଣସୀ ଗସ୍ତରେ ଯିବେ. ଜାମାଇକା ପ୍ରଧାନମନ୍ତ୍ରୀ ଡକ୍ଟର ହୋଲନେସ୍ ଆଜି ରାଜଘାଟଠାରେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି. ଚାରିଦିନିଆ ଭାରତ ଗସ୍ତରେ ଆସି ଡକ୍ଟର ହୋଲନେସ୍ ଗତକାଲି ନୂଆଦିଲ୍ଲୀଠାରେ ପହଞ୍ଚଥିଲେ. ଜାମ୍ମୁ କାଶ୍ମୀରରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ମତଗ୍ରହଣ ଚାଲିଛି. ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ ମତଦାନ ଲାଗି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି. 7ଟି ଜିଲ୍ଲାର 40ଟି ବିଧାନସଭା ଆସନ ନିମନ୍ତେ ସକାଳ 7ଟାରୁ ଆରମ୍ଭ ହୋଇଥିବା ମତଗ୍ରହଣ ସନ୍ଧ୍ୟା 6ଟା ଯାଏଁ ଚାଲିବ. କାଶ୍ମୀରର ବାରମୂଳା, କୁପୱାଡ଼ା, ବନ୍ଦିପୋରା ଏବଂ ଜାମ୍ମୁ ଡିଭିଜନର ଜାମ୍ମୁ, ଉଦ୍ଧମପୁର, କାଠୁଆ ଏବଂ ସାମ୍ବା ଜିଲ୍ଲାରେ 5060ଟି ମତଦାନ କେନ୍ଦ୍ରରେ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି. ପ୍ରଥମ 2 ଘଣ୍ଟାରେ 11.6% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିବା ଜଣାପଡ଼ିଛି. ଜାମ୍ମୁ କାଶ୍ମୀର ପ୍ରଥମ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର 18 ଏବଂ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର 25 ତାରିଖରେ ଅନୁଷ୍ଠିତ ହୋଇଥିଲା। ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଆସନ୍ତା 8 ତାରିଖରେ ମତଗଣନା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଝାଡ଼ଖଣ୍ଡ ଗସ୍ତ କରି 83,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ହଜାରିବାଗଠାରେ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ କରିବେ। 79,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହେବାକୁ ଥିବା ଏହି ଅଭିଯାନ ଦ୍ୱାରା 63,000 ଗ୍ରାମର 5 କୋଟିରୁ ଉର୍ଦ୍ଧ୍ୱ ଜନଜାତି ବର୍ଗର ଲୋକ ଉପକୃତ ହୋଇପାରିବେ। ଏହି ଯୋଜନା ଦେଶର 549ଟି ଜିଲ୍ଲା ଅନ୍ତର୍ଗତ 2,740ଟି ବ୍ଲକରେ କାର୍ଯ୍ୟକାରୀ କରାଯାଉଛି। ଏହାଛଡ଼ା ଶ୍ରୀ ମୋଦି 40ଟି ଏକଲବ୍ୟ ବିଦ୍ୟାଳୟର ଉଦ୍ଘାଟନ କରିବେ। ଏଥିସହ 2,800 କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେବାକୁ ଥିବା ଅନ୍ୟ 25ଟି ଏକଲବ୍ୟ ବିଦ୍ୟାଳୟର ମଧ୍ୟ ଶିଳାନ୍ୟାସ କରିବେ। ସେହିଭଳି ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ ଅଧୀନରେ 1,300 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା କେତେକ ପ୍ରକଳ୍ପର ଲୋକାର୍ପଣ କରିବା ସହିତ ଅନ୍ୟ କେତେକ ଲାଗି ଶିଳାନ୍ୟାସ କରିବେ। ଏହି ଯୋଜନା ଅଧୀନରେ ସଡ଼କ, ଅଙ୍ଗନବାଡ଼ି, ବହୁମୁଖୀ କେନ୍ଦ୍ର, ବିଦ୍ୟାଳୟ, ଛାତ୍ରାବାସ ପ୍ରକଳ୍ପ ଆଦି ରହିଛି। ଏହାଛଡ଼ା ଏହି ଯୋଜନା ଅଧୀନରେ ଶ୍ରୀ ମୋଦି 3,000 ଗ୍ରାମରେ ବସବାସ କରୁଥିବା 75,800 ବିଶେଷ ଦୁର୍ବଳ ଜନଜାତି ସମ୍ପ୍ରଦାୟ ବ୍ୟକ୍ତିଙ୍କ ପରିବାରଙ୍କୁ ବିଦ୍ୟୁତ୍ ସଂଯୋଗ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଚୀନ୍ ସହ ପ୍ରକୃତ ନିୟନ୍ତ୍ରଣ ରେଖା ଏଲ୍ଏସିରେ ସ୍ଥିତି ସ୍ଥିର ରହିଥିଲେ ମଧ୍ୟ ସ୍ୱାଭାବିକ ହୋଇନାହିଁ। ନୂଆଦିଲ୍ଲୀଠାରେ ଆଜି ଚାଣକ୍ୟ ପ୍ରତିରକ୍ଷା ଆଲୋଚନାରେ ଯୋଗଦେଇ ଜେନେରାଲ୍ ଦ୍ୱିବେଦୀ କହିଛନ୍ତି 2020 ମେ ମାସରୁ ଆରମ୍ଭ ହୋଇଥିବା ଚୀନ୍ ସହ ସାମରିକ ବିବାଦର ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ଭାରତ ପ୍ରୟାସ ଜାରି ରଖିଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାକୁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ଦକ୍ଷିଣ ଲେବାନନ୍ର ଇସ୍ରାଏଲ୍ ସ୍ଥଳବାହିନୀ ଆକ୍ରମଣ କରିବା ଫଳରେ ଉତ୍ତେଜନା ବୃଦ୍ଧି ପାଇଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ପକ୍ଷରୁ ଦେଶର ଉତ୍ତରାଞ୍ଚଳରେ ଥିବା ଇସ୍ରାଏଲ୍ବାସୀଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ସୀମା ନିକଟବର୍ତ୍ତୀ ହିଜବୁଲ୍ଲା ଲକ୍ଷ୍ୟସ୍ଥଳୀ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଇସ୍ରାଏଲ୍ ପକ୍ଷରୁ ଅପରେସନ୍ ନର୍ଦନ୍ ଏରୋ ନାମରେ ନାମିତ ଏହି ସାମରିକ କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଅନୁମୋଦନ ମିଳିଛି ଏବଂ ସୁଚିନ୍ତିତ ରଣନୀତି ଅନୁଯାୟୀ ପଦକ୍ଷେପ ନିଆଯାଉଛି। ଆଇଡିଏଫ୍ ପକ୍ଷରୁ କୁହାଯାଇଛି ଏଥିପାଇଁ ସେନାବାହିନୀ ବହୁ ପୂର୍ବରୁ ପ୍ରଶିକ୍ଷିତ ହୋଇଛନ୍ତି। ଇସ୍ରାଏଲ୍ ବାୟୁସେନା ମଧ୍ୟ ସ୍ଥଳବାହିନୀକୁ ଆବଶ୍ୟକ ସହାୟତା ପ୍ରଦାନ କରୁଛି। ଏକାଧିକ ସୀମା ତଟବର୍ତ୍ତୀ ଅଞ୍ଚଳରେ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ତୀବ୍ର ହୋଇଛି। ବିରୁଟ୍ର ଦକ୍ଷିଣ ଉପକଣ୍ଠରେ ଇସ୍ରାଏଲ୍ ବାୟୁସେନା ପକ୍ଷରୁ ଆକ୍ରମଣ ଅଧିକ ତୀବ୍ରତର ହୋଇଛି। ସେଠାକାର ବାସିନ୍ଦାଙ୍କୁ ତୁରନ୍ତ ସ୍ଥାନ ଛାଡ଼ି ଚାଲିଯିବା ପାଇଁ ଇସ୍ରାଏଲ୍ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ସୋମବାର ଦିନ ଲେବାନନ ପକ୍ଷରୁ ହୋଇଥିବା ଆକ୍ରମଣରେ ଅତି କମ୍ରେ 95 ଜଣଙ୍କର ମୃତ୍ୟୁ ହୋଇଛି। ଲେବାନନର ହମାସ ଶାଖା ମୁଖ୍ୟ ଫାତେ ସରିଫ୍ ଆବୁ ଏଲ୍ ଅମିନ୍ଙ୍କର ମୃତ୍ୟୁ ହୋଇଥିବା ନେଇ ଇସ୍ରାଏଲ୍ ଏବଂ ହମାସ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ହିଜବୁଲ୍ଲା ଆତଙ୍କବାଦୀଙ୍କ ସହ ଲେବାନନରେ ହମାସର ଆତଙ୍କବାଦୀ କାର୍ଯ୍ୟକଳାପ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଫତେ ସରିଫ୍ କାର୍ଯ୍ୟ କରୁଥିଲେ ବୋଲି ଇସ୍ରାଏଲ୍ ସେନା ସୂଚନା ଦେଇଛି। ସେହିଭଳି କୋଲାର ନିକଟବର୍ତ୍ତୀ କେନ୍ଦ୍ରୀୟ ବେରୁଟ୍ ଅଞ୍ଚଳରେ ଇସ୍ରାଏଲ୍ ଆକ୍ରମଣରେ ପପୁଲାର ଫ୍ରଣ୍ଟ ଫର୍ ଦି ଲିବରେସନ୍ ଅଫ୍ ପାଲେଷ୍ଟାଇନ୍ ଗୋଷ୍ଠୀର 3 ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବଲିଉଡ୍ ଅଭିନେତା ଗୋବିନ୍ଦା ନିଜ ବନ୍ଧୁକ ଗୁଳିରେ ଆଜି ଆହତ ହୋଇଥିବା ଜଣାପଡ଼ିଛି। ମୁମ୍ବାଇସ୍ଥିତ ନିଜ ବାସଗୃହରେ ଭୋର 4:45 କୋଲକାତାକୁ ଯିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ନିଜର ଲାଇସେନ୍ସଯୁକ୍ତ ବନ୍ଧୁକରୁ ଅସାବଧାନତାବଶତଃ ଗୁଳି ଫୁଟି ତାଙ୍କ ଗୋଡ଼ରେ ବାଜିଛି। ଏକ ଘରୋଇ ହାସ୍ପାତାଲରେ ସେ ଏବେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଗୋଡ଼ରୁ ଗୁଳିଟିକୁ ବାହାର କରି ଦିଆଯାଇଛି ଏବଂ ସେ ବିପଦମୁକ୍ତ ଅଛନ୍ତି ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଆଜି ପଶ୍ଚିମବଙ୍ଗର 12 ସ୍ଥାନରେ ଚଢ଼ାଉ କରିଛି। ମାଓବାଦୀ କାର୍ଯ୍ୟକଳାପ ସହ ସମ୍ପୃକ୍ତ ଅଭିଯୋଗ ନେଇ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର ନଦିଆ, ପଶ୍ଚିମ ବର୍ଦ୍ଧମାନ, ଉତ୍ତର ଏବଂ ଦକ୍ଷିଣ 24 ପ୍ରଗଣା ଏବଂ କୋଲକାତାର କେତେକ ଅଞ୍ଚଳରେ ଏନ୍ଆଇଏ ଚଢ଼ାଉ କରିଛି। ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଝାଡ଼ଖଣ୍ଡ ବିଧାନସଭା ସହନିର୍ବାଚନ ପ୍ରଭାରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଆସନ୍ତା 3 ଦିନ ବିଜେପି ତା'ର ସଂକ୍ଷିପ୍ତ ନିର୍ବାଚନ ଇସ୍ତାହାର ପ୍ରକାଶ କରିବ। ରାଞ୍ଚଠାରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ସମ୍ପୂର୍ଣ୍ଣ ନିର୍ବାଚନ ଇସ୍ତାହାର ପରେ ପ୍ରକାଶ କରାଯିବ। ହେମନ୍ତ ସୋରେନ୍ଙ୍କ ସରକାର ଝାଡ଼ଖଣ୍ଡ ରାଜ୍ୟ ଗଠନର ଉଦ୍ଦେଶ୍ୟକୁ ପୂରଣ କରିପାରି ନାହାନ୍ତି। ରାଜ୍ୟର ବିକାଶ ପାଇଁ ବିଜେପି ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛି ବୋଲି ଶ୍ରୀ ଶର୍ମା କହିଛନ୍ତି। ପେରୁର ଲିମାଠାରେ ଚାଲିଥିବା ଆନ୍ତର୍ଜାତୀୟ ବନ୍ଧୁକଚାଳନା କ୍ରୀଡ଼ା ସଂଘ ଆଇଏସ୍ଏସ୍ଏଫ୍ କନିଷ୍ଠ ବିଶ୍ୱ ଚାମ୍ପିୟନ୍ସିପ୍ରେ ଭାରତର ପାର୍ଥ ରାକେଶ ମାନେ 10 ମିଟର ରାଇଫଲ ବର୍ଗରେ 2 ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି, ଗୋଟିଏ ବ୍ୟକ୍ତିଗତ ଏବଂ ଅନ୍ୟଟି ଦଳଗତ। ପାର୍ଥଙ୍କ ସହ ଅଜୟ ମଲ୍ଲିକ ଏବଂ ଅଭିନବ ସହ ଏହି ବର୍ଗରେ ଦଳଗତ ଚାମ୍ପିୟନ୍ ହୋଇଛନ୍ତି। ସେହିଭଳି ଭାରତୀୟ ମହିଳା ଦଳ 10 ମିଟର ବନ୍ଧୁକଚାଳନା ବର୍ଗରେ ଦଳଗତ ଚାମ୍ପିୟନ୍ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଭାରତ ଏପର୍ଯ୍ୟନ୍ତ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ 5 ସ୍ୱର୍ଣ୍ଣ ପଦକ ପାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଭାରତ ଏବଂ ଜାମାଇକା ମଧ୍ୟରେ ନୂଆଦିଲ୍ଲୀଠାରେ ପ୍ରତିନିଧିସ୍ତରୀୟ ଆଲୋଚନା ଅନୁଷ୍ଠିତ। ଜାମ୍ମୁ କାଶ୍ମୀରରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଗ୍ରହଣ ଚାଲିଛି। ଲେବାନନରେ ଇସ୍ରାଏଲ୍ ସ୍ଥଳବାହିନୀ ଆକ୍ରମଣ କରିବା ଫଳରେ ଉତ୍ତେଜନା ବୃଦ୍ଧି ଏବଂ ପେରୁର ଲିମାଠାରେ ଚାଲିଥିବା କନିଷ୍ଠ ବିଶ୍ୱ ଚାମ୍ପିୟନ୍ସିପ୍ରେ ଭାରତର ପାର୍ଥ ରାକେଶ ମାନେ 10 ମିଟର ରାଇଫଲ ବର୍ଗରେ ହାସଲ କରିଛନ୍ତି 2 ସ୍ୱର୍ଣ୍ଣ ପଦକ। ସମ୍ଭାଦ ଶେଷ ହେଲା। ଅଧିକ ସମ୍ଭାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।